ଓମ ଶାନ୍ତି। 19 ଏପ୍ରିଲ 2025 ମସିହାର ଅନମୋଲ ମହାବାକ୍ୟ ମିଠେ ବଚ୍ଚେ ବେହଦର ପିତାଙ୍କ ସହିତ ବିଶ୍ୱସ୍ତ ହୋଇ ରୁହ, ତେବେ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଶକ୍ତି ପ୍ରାପ୍ତ ହେବ, ମାୟା ଉପରେ ବିଜୟୀ ହୋଇପାରିବ। ବାବାଙ୍କ ପାଖରେ କେଉଁ ମୁଖ୍ୟ ଅଥରିଟି ଅର୍ଥାତ୍ କ୍ଷମତା ରହିଛି, ତାର ଲକ୍ଷଣ କ'ଣ? ଉତ୍ତର, ବାବାଙ୍କ ପାଖରେ ମୁଖ୍ୟତଃ ଜ୍ଞାନର ଅଥରିଟି ରହିଛି। ଜ୍ଞାନର ସାଗର ହୋଇଥିବା କାରଣରୁ ତୁମମାନଙ୍କୁ ଜ୍ଞାନର ପାଠ ପଢ଼ାଉଛନ୍ତି, ନିଜ ସମାନ ଜ୍ଞାନବାନ କରୁଛନ୍ତି। ତୁମ ଭିତରେ ପାଠ ପଢ଼ାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି। ପାଠ ପଢ଼ା ଆଧାରରେ ହିଁ ତୁମେ ଉଚ୍ଚ ପଦ ପାଉଛ। ଗୀତ ବଦଲ ଯାଏ ଦୁନିଆ। ଓମ୍ ଶାନ୍ତି। ଭକ୍ତମାନେ ଭଗବାନଙ୍କର ମହିମା କରୁଛନ୍ତି। ବର୍ତ୍ତମାନ ତ ତୁମେ ଭକ୍ତ ନୁହଁ, ତୁମେ ସେହି ଭଗବାନଙ୍କର ସନ୍ତାନ ହୋଇଯାଇଛ। ବାବାଙ୍କୁ ତ ବିଶ୍ୱସ୍ତ ସନ୍ତାନ ଦରକାର, ସେଥିପାଇଁ ପ୍ରତ୍ୟେକ କଥାରେ ବିଶ୍ୱସ୍ତ ରହିବା ଆବଶ୍ୟକ। ସ୍ତ୍ରୀ ବ୍ୟତୀତ ସ୍ୱାମୀର ଅଥବା ସ୍ୱାମୀ ବ୍ୟତୀତ ସ୍ତ୍ରୀର ଯଦି ଅନ୍ୟ ଆଡ଼କୁ ଦୃଷ୍ଟି ଯାଉଛି, ତେବେ ତାଙ୍କୁ ମଧ୍ୟ ବିଶ୍ୱାସଘାତୀ କୁହାଯିବ। ତେବେ ଇଏ ମଧ୍ୟ ବେହଦର ବାବା ଅଟନ୍ତି, ତାଙ୍କ ସାଥିରେ ମଧ୍ୟ ବିଶ୍ୱସ୍ତ ଏବଂ ଅବିଶ୍ୱସ୍ତ ଉଭୟ ରହୁଛନ୍ତି, ବିଶ୍ୱସ୍ତ ହୋଇ ପୁଣି ଅବିଶ୍ୱସ୍ତ ହୋଇଯାଉଛନ୍ତି। ବାବା ତ ହେଉଛନ୍ତି ହାଇଏଷ୍ଟ ଅଥରିଟି ଅର୍ଥାତ୍ ସର୍ବୋଚ୍ଚ ଅଧିକାରୀ, ସର୍ବଶକ୍ତିମାନ ଅଟନ୍ତି ନା, ତେଣୁ ତାଙ୍କର ସନ୍ତାନମାନେ ମଧ୍ୟ ସେହିପରି ହେବା ଉଚିତ। ବାବାଙ୍କ ପାଖରେ ଶକ୍ତି ଅଛି, ପିଲାମାନଙ୍କୁ ରାବଣ ଉପରେ ବିଜୟ ପ୍ରାପ୍ତ କରିବାର ଯୁକ୍ତି ବତାଉଛନ୍ତି, ସେଥିପାଇଁ ତାଙ୍କୁ ସର୍ବଶକ୍ତିମାନ କୁହାଯାଉଛି। ତୁମେ ମଧ୍ୟ ଶକ୍ତି ସେନା ଅଟ ନା, ତେଣୁ ତୁମେମାନେ ନିଜକୁ ମଧ୍ୟ ସର୍ବଶକ୍ତିମାନ କହିପାରିବ। ବାବାଙ୍କ ପାଖରେ ଯେଉଁ ଶକ୍ତି ଅଛି, ସେହି ଶକ୍ତି ସେ ଆମକୁ ଦେଉଛନ୍ତି। ତୁମେ ମାୟା ରାବଣ ଉପରେ ବିଜୟ କିପରି ପାଇପାରିବ ସେହି ଉପାୟ ବତାଉଛନ୍ତି, ତେଣୁ ତୁମକୁ ମଧ୍ୟ ଶକ୍ତିବାନ ହେବାକୁ ପଡ଼ିବ। ବାବା ହେଉଛନ୍ତି ଜ୍ଞାନର ଅଥରିଟି, ନଲେଜ୍ ଫୁଲ୍ ଅଟନ୍ତି ନା, ଯେପରି ସେମାନେ ଶାସ୍ତ୍ର ଏବଂ ଭକ୍ତି ମାର୍ଗର ଅଥରିଟି ଅଟନ୍ତି, ସେହିପରି ଏବେ ତୁମେ ଅଲମାଇଟି ଅଥରିଟି, ନଲେଜ୍ ଫୁଲ୍ ହେଉଛ। ତୁମକୁ ମଧ୍ୟ ଜ୍ଞାନ ମିଳୁଛି, ଏହା ହେଉଛି ପାଠଶାଳା। ଏଠାରେ ଯେଉଁ ଜ୍ଞାନ ତୁମେ ପଢ଼ୁଛ, ତାହାଦ୍ୱାରା ଉଚ୍ଚ ପଦ ପାଇପାରିବ, ଏହା ଏକମାତ୍ର ପାଠଶାଳା ଅଟେ। ତୁମକୁ ଏଠାରେ ପାଠ ପଢ଼ିବାକୁ ହେବ, ଆଉ କୌଣସି ପ୍ରାର୍ଥନା ଆଦି ଦରକାର ଆଦି କରିବାର ନାହିଁ। ତୁମକୁ ପାଠ ପଢ଼ା ଦ୍ୱାରା ବର୍ଷା ମିଳୁଛି, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ରହିଛି। ତୁମେ ଜାଣିଛ ବାବା ହେଉଛନ୍ତି ଜ୍ଞାନର, ତାଙ୍କର ପାଠ ପଢ଼ା ସମ୍ପୂର୍ଣ୍ଣ ଅଲଗା, ସେ ଜ୍ଞାନର ସାଗର, ତେଣୁ ସେ ହିଁ ଏହି ଜ୍ଞାନକୁ ଜାଣିଛନ୍ତି ଏବଂ ସେ ହିଁ ଆମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି, ଅନ୍ୟ କେହି ଦେଇପାରିବେ ନାହିଁ। ବାବା ସମ୍ମୁଖକୁ ଆସି ଜ୍ଞାନ ଦେଇ ପୁଣି ଚାଲିଯାଉଛନ୍ତି। ଏ ପାଠ ପଢ଼ା ଦ୍ୱାରା ପ୍ରାରବ୍ଧ କ'ଣ ମିଳୁଛି, ଏ କଥା ମଧ୍ୟ ତୁମେ ହିଁ ଜାଣିଛ। ବାକି ଯେଉଁ ସବୁ ସତ୍ସଙ୍ଗ ଅଥବା ଗୁରୁ ଗୋସେଇଁ ଆଦି ଅଛନ୍ତି, ସେ ସବୁ ହେଉଛନ୍ତି ଭକ୍ତି ମାର୍ଗର। ଏବେ ତୁମକୁ ଜ୍ଞାନ ମିଳୁଛି, ଏ କଥା ମଧ୍ୟ ତୁମେମାନେ ଜାଣିଛ ଯେ ସେମାନଙ୍କ ଭିତରୁ ଯଦି ଏହି ଧର୍ମର କେହି ଥିବେ, ତେବେ ସେମାନେ ମଧ୍ୟ ବାହାରି ଆସିବେ, ତୁମମାନଙ୍କୁ ସେବାର ଭିନ୍ନ ଭିନ୍ନ ଉପାୟମାନ ବାହାର କରିବା ଉଚିତ, ନିଜର ଅନୁଭବ ଶୁଣାଇ ଅନେକଙ୍କର ଭାଗ୍ୟ ଗଢ଼ିବା ଉଚିତ। ତୁମ ସେବାଧାରୀ ସନ୍ତାନମାନଙ୍କର ଅବସ୍ଥା ବହୁତ ଅଚଳ ଅଟଳ ଏବଂ ଯୁଗଯୁକ୍ତ ହେବା ଆବଶ୍ୟକ। ଯୁଗଯୁକ୍ତ ହୋଇ ସେବା କରିଲେ ସଫଳତା ଅବଶ୍ୟ ମିଳିପାରିବ। ପିଲାମାନେ ତୁମେ ନିଜକୁ ସମ୍ପୂର୍ଣ୍ଣ ସଂଯତ ରଖିବା ଦରକାର। କେବେ ହେଲେ କ୍ରୋଧ ଆଦି ନ ଆସୁ, ପକ୍କା ଯୁଗଯୁକ୍ତ ହୋଇ ରହିବା ଦରକାର। ବାବା ବୁଝାଉଛନ୍ତି, ବାସ୍ତବରେ ତୁମେ ସବୁ ହେଉଛ ବାନପ୍ରସ୍ଥି। ବାଣୀରୁ ଉର୍ଦ୍ଧ୍ୱରେ ରହୁଥିବା ଆତ୍ମା ବାନପ୍ରସ୍ଥି ଅର୍ଥାତ୍ ବାଣୀରୁ ଉର୍ଦ୍ଧ୍ୱରେ ଥିବା ଘରକୁ ଅର୍ଥାତ୍ ନିର୍ବାଣ ଧାମକୁ ଏବଂ ବାବାଙ୍କୁ ମନେ ପକାଉଥିବା ଆତ୍ମା। ଏହା ବ୍ୟତୀତ ଅନ୍ୟ କୌଣସି ଇଚ୍ଛା ନାହିଁ। ମତେ ଭଲ କପଡ଼ା ଦରକାର, ଏସବୁ ହେଉଛି ଛିଛି ଅର୍ଥାତ୍ ନିକୃଷ୍ଟ ଇଚ୍ଛା। ଦେହ ଅଭିମାନୀ କେବେ ବି ସେବା କରିପାରିବେ ନାହିଁ, ତେଣୁ ଦେହ ଅଭିମାନୀ ହେବାକୁ ପଡ଼ିବ। ଭଗବାନଙ୍କ ସନ୍ତାନ ମାନଙ୍କୁ ତ ଶକ୍ତି ଆବଶ୍ୟକ ଏବଂ ତାହା ହେଉଛି ଯୁଗର ଶକ୍ତି। ବାବା ତ ସମସ୍ତ ସନ୍ତାନ ମାନଙ୍କୁ ଜାଣିପାରିବେ ନା, ବାବା ତୁରନ୍ତ କହିଦେବେ ଏହି ସବୁ ଦୁର୍ବଳତାକୁ ବାହାର କର। ବାବା ବୁଝାଉଛନ୍ତି, ଶିବ ମନ୍ଦିରକୁ ଯାଅ, ସେଠାରେ ତୁମକୁ ମୋର ବହୁତ ଭକ୍ତ ମିଳିବେ। ବହୁତ ଅଛନ୍ତି ଯେଉଁମାନେ ଯାଇ କାଶୀରେ ବାସ କରୁଛନ୍ତି, ଭାବୁଛନ୍ତି କାଶୀନାଥ ଆମର କଲ୍ୟାଣ କରିବେ, ସେଠାରେ ତୁମକୁ ବହୁତ ଗ୍ରାହକ ମିଳିବେ। କିନ୍ତୁ ତାଙ୍କୁ ବୁଝାଇବା ପାଇଁ ବୁଦ୍ଧି ବହୁତ ତୀକ୍ଷ୍ଣ ହୋଇଥିବା ଦରକାର। ଗଙ୍ଗା ସ୍ନାନ କରୁଥିବା ବ୍ୟକ୍ତି ମଧ୍ୟ ଯାଇ ବୁଝାଇ ପାରିବ। ମନ୍ଦିର ମାନଙ୍କୁ ଯାଇ ବୁଝାଅ, ଗୁପ୍ତ ବେଶରେ ମଧ୍ୟ ଯାଇପାରିବ। ହିନ୍ଦୁ ନା ହନୁମାନଙ୍କର ଉଦାହରଣ ରହିଛି, ବାସ୍ତବରେ ସେ ତୁମେ ହିଁ ଅଟନା। ଜୋତା ଉପରେ ଯାଇ ବସିବାର କଥା କିଛି ନାହିଁ। ଗାୟନ ଅଛି ହନୁମାନ, ଗୁପ୍ତ ରୂପରେ ଯାଇ ସତ୍ସଙ୍ଗରେ ଜୋତା ରଖିବା ସ୍ଥାନରେ ବସି ଜ୍ଞାନ ଶୁଣନ୍ତି। ଏଥିରେ ବହୁତ ବୁଦ୍ଧିମାନ ହେବା ଆବଶ୍ୟକ। ବାବା ବୁଝାଉଛନ୍ତି, ଏବେ କେହି ହେଲେ କର୍ମାତୀତ ହୋଇନାହାନ୍ତି, କିଛି ନା କିଛି ଦୁର୍ବଳତା ନିଶ୍ଚିତ ରହିଛି। ତୁମମାନଙ୍କର ନିଶା ରହିବା ଉଚିତ ଯେ ଏହା ହିଁ ଏକମାତ୍ର ଦୋକାନ ଯେଉଁଠାକୁ ସମସ୍ତଙ୍କୁ ଆସିବାକୁ ପଡ଼ିବ। ଦିନେ ସନ୍ନ୍ୟାସୀମାନେ ମଧ୍ୟ ଏଠାକୁ ଆସିବେ। ଦୋକାନ ତ ଗୋଟିଏ, ତେଣୁ ଯିବେ କୁଆଡ଼େ? ଯିଏ ବହୁତ ଏଣେ ତେଣେ ଘୁରି ବୁଲୁଥିବେ ତାଙ୍କୁ ହିଁ ରାସ୍ତା ମିଳିବ ଏବଂ ସେମାନେ ବୁଝିଯିବେ ଯେ ଏହା ହେଉଛି ଏକମାତ୍ର ଦୋକାନ। ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି ନା, ଏପରି ନିଶା ଚଢ଼ିଲେ ଯାଇ କାମ ହେବ। ବାବାଙ୍କୁ ଚିନ୍ତା ରହିଛି ନା, ମୁଁ ଆସିଛି ପତିତ ମାନଙ୍କୁ ପବିତ୍ର କରି ଶାନ୍ତିଧାମ ଓ ସୁଖଧାମର ବର୍ଷା ଅର୍ଥାତ୍ ସମ୍ପତ୍ତି ଦେବା ପାଇଁ। ତେଣୁ ତୁମମାନଙ୍କୁ ମଧ୍ୟ ଏହି କର୍ତ୍ତବ୍ୟ କରିବା ଦରକାର। ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ଏହା ହେଉଛି ପୁରୁଣା ଦୁନିଆ, ଏହାର ଆୟୁଷ କେତେ? ଆଉ ଅଳ୍ପ ସମୟ ମଧ୍ୟରେ ବୁଝିଯିବେ ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ। ସମସ୍ତ ଆତ୍ମାମାନଙ୍କର ବୁଦ୍ଧିରେ ଏକଥା ଆସିଯିବ ଯେ ନୂଆ ଦୁନିଆର ସ୍ଥାପନା ହୋଇଗଲା ପରେ ଏହି ପୁରୁଣା ଦୁନିଆର ବିନାଶ ହୋଇଯିବ। ଆଗକୁ ଗଲେ ସମସ୍ତେ କହିବେ, ବାସ୍ତବରେ ଭଗବାନ ଏଠାରେ ଅଛନ୍ତି, ଏବେ ତ ରଚୟିତା ବାବାଙ୍କୁ ହିଁ ଭୁଲି ଯାଇଛନ୍ତି। ତ୍ରିମୂର୍ତ୍ତି ଚିତ୍ରରେ ଶିବଙ୍କ ଚିତ୍ରକୁ ଉଡାଇ ଦେଇଛନ୍ତି, ତେଣୁ ତାହା କୌଣସି କାମର ନୁହେଁ। ସେ ହିଁ ରଚୟିତା ଅଟନ୍ତି ନା, ଶିବଙ୍କ ଚିତ୍ର ରହିବା ଦ୍ୱାରା ସ୍ପଷ୍ଟ ହୋଇଯାଉଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। ପ୍ରଜାପିତା ବ୍ରହ୍ମା ଅଛନ୍ତି, ନିଶ୍ଚିତ ବ୍ରହ୍ମା କୁମାର କୁମାରୀ ମଧ୍ୟ ରହିବା ଦରକାର। ବ୍ରାହ୍ମଣ କୁଳ ସବୁଠାରୁ ଉଚ୍ଚ କୁଳ, ବ୍ରାହ୍ମଣ ମାନେ ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି। ବ୍ରାହ୍ମଣ ମାନଙ୍କୁ କିପରି ରଚନା କରୁଛନ୍ତି ଏକଥା ମଧ୍ୟ କେହି ଜାଣିନାହାନ୍ତି। ବାବା ହିଁ ଆସି ତୁମକୁ ଶୂଦ୍ରରୁ ବ୍ରାହ୍ମଣ କରାଉଛନ୍ତି। ଏହା ବହୁତ ସୂକ୍ଷ୍ମ କଥା ଏବଂ ବୁଝିବାର କଥା। ବାବା ଯେତେବେଳେ ସମ୍ମୁଖରେ ଆସି ବୁଝାଇବେ ତେବେ ବୁଝିଯିବେ। ଯେଉଁମାନେ ଦେବତା ଥିଲେ ସେହିମାନେ ଏବେ ଶୂଦ୍ର ହୋଇଯାଇଛନ୍ତି। ଏବେ ସେମାନଙ୍କୁ କିପରି ଖୋଜିବା ସେଥିପାଇଁ ଯୁକ୍ତି ବ୍ୟବହାର କରିବାକୁ ହେବ, ଯାହାଦ୍ୱାରା ସେମାନେ ବୁଝିପାରିବେ ଯେ ବ୍ରହ୍ମା କୁମାର କୁମାରୀ ମାନେ ତ ବଡ଼ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି, କେତେ ପରିଚୟ ପତ୍ର ଆଦି ବାଣ୍ଟୁଛନ୍ତି। ବାବା ଉଡ଼ାଜାହାଜରୁ ମଧ୍ୟ ପର୍ଚ୍ଚା ପକାଇବା ପାଇଁ କହୁଛନ୍ତି। ଅତି କମରେ ଖବରକାଗଜ ପରି ଗୋଟିଏ କାଗଜରେ ହୋଇଥିବା ଦରକାର। ସେଥିରେ ମୁଖ୍ୟ ମୁଖ୍ୟ ବିଷୟ ସିଢ଼ି ଚିତ୍ର ଇତ୍ୟାଦି ମଧ୍ୟ ଛପାଯାଇ ପାରିବ। ମୁଖ୍ୟ ହେଉଛି ଇଂରାଜୀ ଏବଂ ହିନ୍ଦୀ ଭାଷା। ତେଣୁ ତୁମମାନଙ୍କୁ ସାରା ଦିନ ବିଚାର ସାଗର ମନ୍ଥନ କରିବାକୁ ହେବ। ସେବାକୁ କିପରି ବଢ଼ାଇବୁ ଏକଥା ମଧ୍ୟ ଜାଣିଛନ୍ତି। କ୍ରମାନୁସାରେ ପୁରୁଷାର୍ଥ ହେଉଛି, ବୁଝିବାକୁ ହୁଏ ଇଏ ଭଲ ସେବା କରୁଛନ୍ତି, ଏହାଙ୍କର ପଦ ମଧ୍ୟ ଉଚ୍ଚ ହୋଇଥିବ। ପ୍ରତ୍ୟେକ ଅଭିନେତା ମାନଙ୍କର ପାଠ ନିଜସ୍ୱ ଅଟେ, ଏହି ଧାଡି ମଧ୍ୟ ଲେଖିବା ଜରୁରୀ। ବାବା ମଧ୍ୟ ଏହି ଡ୍ରାମାରେ ନିରାକାରୀ ଦୁନିଆରୁ ଆସି ସାକାରୀ ଶରୀରର ଆଧାର ନେଇ ପାଠ କରୁଛନ୍ତି। ଏବେ ତୁମ ବୁଦ୍ଧିରେ ଅଛି କିଏ କିଏ କେତେ ପାଠ କରୁଛନ୍ତି, ତେଣୁ ଏହି ଲାଇନ ମଧ୍ୟ ମୁଖ୍ୟ ଅଟେ। ଏହି କଥାକୁ ସିଦ୍ଧ କରି ବତାଇବାକୁ ହେବ। ଏହି ସୃଷ୍ଟି ଚକ୍ରର ରହସ୍ୟକୁ ଜାଣିଲେ ମନୁଷ୍ୟ ସ୍ୱଦର୍ଶନ ଚକ୍ରଧାରୀ ହୋଇ ଚକ୍ରବର୍ତ୍ତୀ ରାଜା ବିଶ୍ୱର ମାଲିକ ହୋଇପାରିବେ। ତୁମ ପାଖରେ ତ ସମସ୍ତ ଜ୍ଞାନ ରହିଛି ନା, ବାବାଙ୍କ ପାଖରେ ଗୀତାର ଜ୍ଞାନ ରହିଛି, ଯାହାଦ୍ୱାରା ମନୁଷ୍ୟ ନରରୁ ନାରାୟଣ ହେଉଛନ୍ତି। ସମ୍ପୂର୍ଣ୍ଣ ଜ୍ଞାନ ବୁଦ୍ଧିରେ ଆସିଗଲେ ପୁଣି ସମ୍ପୂର୍ଣ୍ଣ ବାସାହୀ ଦରକାର। ତେଣୁ ପିଲାମାନଙ୍କୁ ଏପରି ଏପରି ବିଚାର କରି ବାବାଙ୍କ ସେବାରେ ଲାଗିଯିବା ଉଚିତ। ଜୟପୁରରେ ମଧ୍ୟ ଏହି ଆଧ୍ୟାତ୍ମିକ ମ୍ୟୁଜିୟମ ସ୍ଥାୟୀ ହୋଇ ରହିବ। ଲେଖାଯାଇଛି ଏହାକୁ ବୁଝିବା ଦ୍ୱାରା ମନୁଷ୍ୟ ବିଶ୍ୱର ମାଲିକ ହୋଇପାରିବେ। ଯିଏ ବି ଦେଖିବେ ପରସ୍ପରକୁ ଶୁଣାଇବେ, ତେବେ ପିଲାମାନେ ସର୍ବଦା ସେବାରେ ଉପସ୍ଥିତ ରହିବା ଉଚିତ। ମମା ମଧ୍ୟ ସେବାରେ ରହିଛନ୍ତି, ତାଙ୍କୁ ମଧ୍ୟ ଏହି ସେବାରେ ନିୟୋଜିତ କରାଯାଇଥିଲା। ଏ କଥା କୌଣସି ଶାସ୍ତ୍ରରେ ନାହିଁ ଯେ ସରସ୍ୱତୀ କିଏ, ପ୍ରଜାପିତା ବ୍ରହ୍ମାଙ୍କର କଣ କେବଳ ଜଣେ ମାତ୍ର କନ୍ୟା ଥିବେ କି, ଅନେକ କନ୍ୟା ଅନେକ ନାମଧାରୀ ଥିବେ ନା। ସେ ମଧ୍ୟ ପୁଷ୍ୟ କନ୍ୟା ଥିଲେ, ଯେପରି ତୁମେ ଜଣେ ମୁଖ୍ୟ ଚାଲିଗଲେ ପୁଣି ଅନ୍ୟ ଜଣକୁ ନିଯୁକ୍ତ କରାଯାଇଥାଏ, ପ୍ରାଇମ ମିନିଷ୍ଟର ମଧ୍ୟ ଆଉ ଜଣକୁ ନିଯୁକ୍ତ କରାଯାଇଥାଏ। ଯୋଗ୍ୟ ମନେ କଲେ ତାଙ୍କୁ ପସନ୍ଦ କରିଥାନ୍ତି, ପୁଣି ସମୟ ପୁରା ହୋଇଗଲେ ଅନ୍ୟ ଜଣକୁ ବାଛିବାକୁ ପଡ଼ିଥାଏ। ବାବା ସନ୍ତାନ ମାନଙ୍କୁ ପ୍ରଥମେ ଏହି ମେନର ଅର୍ଥାତ ଶିଷ୍ଟାଚାର ଶିଖାଉଛନ୍ତି ଯେ ତୁମେ କାହାକୁ କିପରି ସମ୍ମାନ ଦେବା ଦରକାର। ଅପାଠୁଆ ମାନଙ୍କୁ ସମ୍ମାନ ଦେବା ବି ଜଣାନଥାଏ। ଯେମାନେ ଅଧିକ ତୀବ୍ର ପୁରୁଷାର୍ଥୀ ସେମାନଙ୍କୁ ସମ୍ମାନ ଦେବାକୁ ପଡ଼ିଥାଏ। ବଡ଼ମାନଙ୍କର ରିଗାର୍ଡ ରଖିଲେ ସେମାନେ ମଧ୍ୟ ଶିଖିଯିବେ। ଅପାଠୁଆ ମାନେ ବୁଦ୍ଧୁ ଅର୍ଥାତ୍ ବୋକା ଥାନ୍ତି, ବାବା ଅପାଠୁଆ ମାନଙ୍କୁ ମଧ୍ୟ ଆଗରେ ରଖୁଛନ୍ତି। ଆଜିକାଲି ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଆଗରେ ରଖୁଛନ୍ତି। ତୁମେ ଜାଣିଛ ଆମ ଆତ୍ମାମାନଙ୍କର ନିର୍ବନ୍ଧ ପରମାତ୍ମାଙ୍କ ସହିତ ହୋଇସାରିଛି। ତୁମେ ବହୁତ ଖୁସି ହେଉଛ ଯେ ଆମେ ତ ଯାଇ ବିଷ୍ଣୁପୁରୀର ମାଲିକ ହେବୁ। କନ୍ୟା ବରକୁ ନ ଦେଖିଲେ ମଧ୍ୟ ବୁଦ୍ଧି ଯୁଗ ତା ସହିତ ଲାଗିଯାଇଥାଏ ନା, ଏକଥା ମଧ୍ୟ ଆତ୍ମା ଜାଣିଛି। ଏହି ଆତ୍ମା ଏବଂ ପରମାତ୍ମାଙ୍କର ନିର୍ବନ୍ଧ ୱାଣ୍ଡରଫୁଲ ଅଟେ। ଏଠାରେ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ। ସେମାନେ କହନ୍ତି, ଗୁରୁଙ୍କୁ ମନେ ପକାଅ, ଅମୁକ ମନ୍ତ୍ରକୁ ଜପ କର। ଏଠାରେ ତ ବାବା ହିଁ ସବୁକିଛି ଅଟନ୍ତି। ବାବା ବ୍ରହ୍ମାଙ୍କ ଶରୀରରେ ଆସି ନିର୍ବନ୍ଧ କରାଉଛନ୍ତି, କହୁଛନ୍ତି, ମୁଁ ତୁମର ପିତା ମଧ୍ୟ ଅଟେ। ତୁମମାନଙ୍କୁ ମୋ ଠାରୁ ହିଁ ବର୍ଷା ମିଳୁଛି। ଯେପରି କନ୍ୟାର ନିର୍ବନ୍ଧ ହୋଇଗଲା ପରେ ଆଉ ବରକୁ ଭୁଲି ନଥାଏ, ତୁମେ କାହିଁକି ଭୁଲି ଯାଉଛ? କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ସମୟ ଲାଗୁଛି। କର୍ମାତୀତ ଅବସ୍ଥାକୁ ପାଇବା ପରେ ମଧ୍ୟ ଘରକୁ ତ କେହି ଯାଇପାରିବେ ନାହିଁ। ସାଜନ ଅର୍ଥାତ୍ ବର ପ୍ରଥମେ ଯିବେ, ତେବେ ଯାଇ ବରଯାତ୍ରୀ ଯିବେ। ଶଙ୍କରଙ୍କର କଥା ନୁହେଁ, ବାସ୍ତବରେ ଏହା ଶିବଙ୍କର ବରଯାତ୍ରୀ। ଜଣେ ହେଲେ ସାଜନ, ବାକି ସମସ୍ତେ ସଜନୀ। ତେବେ ଏହା ହେଉଛି ଶିବ ବାବାଙ୍କର ବରଯାତ୍ରୀ। ଶାସ୍ତ୍ରରେ ବାବାଙ୍କର ସନ୍ତାନଙ୍କର ନାମ ଲେଖିଦେଇଛନ୍ତି, ଦୃଷ୍ଟାନ୍ତ ଦେଇ ବୁଝାଯାଇଥାଏ। ବାବା ଆସି ଗୁଲଗୁଲ ଅର୍ଥାତ୍ ଫୁଲ ଭଳି କରି ସମସ୍ତଙ୍କୁ ନେଇଯାଉଛନ୍ତି। ପିଲାମାନେ ଯିଏକି କାମଚିତା ଉପରେ ବସି ପତିତ ହୋଇଯାଇଛନ୍ତି, ସେମାନଙ୍କୁ ଜ୍ଞାନ ଚିତା ଉପରେ ବସାଇ ଫୁଲ ଭଳି ଗୁଲଗୁଲ କରି ସାଥିରେ ନେଇଯିବେ। ଏହା ତ ପୁରୁଣା ଦୁନିଆ ନା। ବାବା କଳ୍ପ କଳ୍ପ ଆସୁଛନ୍ତି, ଆମ ଭଳି କିଛି ଆତ୍ମା ମାନଙ୍କୁ ଆସି ଗୁଲଗୁଲ କରି ନେଇଯାଉଛନ୍ତି। ରାବଣ ଛି ଛି କରିଦେଉଛି, ପୁଣି ଶିବ ବାବା ଗୁଲଗୁଲ କରିଦେଉଛନ୍ତି। ତେବେ ବାବା ବହୁତ ଉପାୟ ସବୁ ବୁଝାଉଛନ୍ତି। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏକ ନମ୍ବର, ଖାଇବା ପିଇବାର ନିକୃଷ୍ଟ ଇଚ୍ଛାକୁ ଛାଡ଼ି ଦେହି ଅଭିମାନୀ ହୋଇ ସେବା କରିବାକୁ ହେବ। ଯୁଗ ବଳ ଦ୍ୱାରା ବାବାଙ୍କ ଠାରୁ ଶକ୍ତି ଗ୍ରହଣ କରି ନିଜର ଅବସ୍ଥାକୁ ନିର୍ଭୟ ଏବଂ ଅଟଳ କରିବାକୁ ହେବ। ଦୁଇ ନମ୍ବର, ଯେଉଁମାନେ ପାଠପଢ଼ାରେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଏବଂ ହୁସିଆର ଅର୍ଥାତ୍ ମେଧାବୀ ଅଟନ୍ତି, ସେମାନଙ୍କୁ ସମ୍ମାନ ଦେବାକୁ ହେବ। ଯେଉଁମାନେ ବାଟ ବଣା ହୋଇଯାଇଛନ୍ତି, ସେମାନଙ୍କୁ ରାସ୍ତା ବତାଇବାର ଉପାୟ ବାହାର କରିବାକୁ ହେବ। ସମସ୍ତଙ୍କର କଲ୍ୟାଣ କରିବାକୁ ପଡ଼ିବ। ବରଦାନ, ନିଜର ମହତ୍ତ୍ୱକୁ ବା କର୍ତ୍ତବ୍ୟକୁ ଜାଣିପାରିଥିବା ସଦା ଜାଗ୍ରତ ଜ୍ୟୋତି ଭବ। ତୁମେ ପିଲାମାନେ ଜଗତର ଜ୍ୟୋତି ଅଟ। ତୁମମାନଙ୍କର ପରିବର୍ତ୍ତନର ଆଧାରରେ ବିଶ୍ୱର ପରିବର୍ତ୍ତନ ହେବ। ସେଥିପାଇଁ ବିତିଯାଇଥିବା କଥାକୁ ବିତି କରିଦେଇ ନିଜର ମହତ୍ତ୍ୱକୁ ବା କର୍ତ୍ତବ୍ୟକୁ ଜାଣି ସଦା ଜାଗ୍ରତ ଜ୍ୟୋତି ହୁଅ। ତୁମେମାନେ ଗୋଟିଏ ସେକେଣ୍ଡରେ ନିଜର ସ୍ୱପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନ କରିପାରିବ। କେବଳ ଅଭ୍ୟାସ କର। ଏବେ ଏବେ କର୍ମଯୋଗୀ ସ୍ଥିତି, ଏବେ ଏବେ କର୍ମାତୀତ ସ୍ଥିତି। ଯେପରି ତୁମର ରଚନା କଇଁଛ ଗୋଟିଏ ସେକେଣ୍ଡରେ ନିଜର ସବୁ ଅଙ୍ଗକୁ ସଙ୍କୁଚିତ କରି ନେଉଛି, ସେହିଭଳି ତୁମେ ମାଷ୍ଟର ରଚୟିତାମାନେ ନିଜର ଏକତ୍ରିତକରଣ ଶକ୍ତି ଆଧାରରେ ଗୋଟିଏ ସେକେଣ୍ଡରେ ସର୍ବସଂକଳ୍ପକୁ ନିଜ ଭିତରେ ସମାହିତ କରି ଗୋଟିଏ ସେକେଣ୍ଡରେ ସ୍ଥିତ ହୋଇଯାଅ। ସ୍ଲୋଗାନ, ଲଭ୍ଲିନ ସ୍ଥିତିର ଅନୁଭବ କରିବା ପାଇଁ ସ୍ମୃତି ବିସ୍ମୃତିର ଯୁଦ୍ଧକୁ ସମାପ୍ତ କର। ମାତେଶ୍ୱରୀଜୀଙ୍କ ମଧୁର ମହାବାକ୍ୟ ଅଧାକଳ୍ପ ଜ୍ଞାନ ଅର୍ଥାତ୍ ବ୍ରହ୍ମାଙ୍କ ଦିନ ଏବଂ ଅଧାକଳ୍ପ ଭକ୍ତି ଅର୍ଥାତ୍ ବ୍ରହ୍ମାଙ୍କ ରାତ୍ରି। ଅଧାକଳ୍ପ ବ୍ରହ୍ମାଙ୍କର ଦିନ, ଅଧାକଳ୍ପ ବ୍ରହ୍ମାଙ୍କର ରାତ୍ରି। ଏବେ ରାତ୍ରି ପାହି ସକାଳ ଆସିବାକୁ ଯାଉଛି। ଏବେ ପରମାତ୍ମା ଆସି ଅନ୍ଧକାରର ଅନ୍ତ କରି ପ୍ରଭାତ ଆରମ୍ଭ କରୁଛନ୍ତି। ଜ୍ଞାନ ଦ୍ୱାରା ଆଲୋକ ଏବଂ ଭକ୍ତି ଦ୍ୱାରା ଅନ୍ଧକାର ହେଉଛି। ଗୀତରେ ମଧ୍ୟ ଗାଆନ୍ତି, ଏହି ପାପର ଦୁନିଆରୁ ଦୂରକୁ କୁଆଡ଼େ ନେଇ ଚାଲ, ଯେଉଁଠି ହୃଦୟକୁ ଶାନ୍ତି ମିଳିବ ଏହା ହେଉଛି ଅଶାନ୍ତ ଦୁନିଆ। ଯେଉଁଠି ଶାନ୍ତି ନାହିଁ ମୁକ୍ତି ଅର୍ଥାତ୍ ସ୍ଥିର ଓ ଅସ୍ଥିରତାରୁ ପୂର୍ଣ୍ଣ। ସତ୍ୟ ଯୁଗ ତ୍ରେତା ଯୁଗ ହେଉଛି ଶାନ୍ତିର ଦୁନିଆ। ଯେଉଁ ସୁଖଧାମକୁ ସମସ୍ତେ ସ୍ମରଣ କରନ୍ତି, ଏବେ ତୁମେ ଶାନ୍ତିର ଦୁନିଆକୁ ଯାଉଛ। ସେଠାକୁ କେହି ଅପବିତ୍ର ଆତ୍ମା ପ୍ରବେଶ କରିପାରିବେ ନାହିଁ। ସେମାନେ ଅନ୍ତିମ ସମୟରେ ଧର୍ମରାଜଙ୍କ ଠାରୁ ଦଣ୍ଡ ପାଇ କର୍ମବନ୍ଧନରୁ ମୁକ୍ତ ହୋଇ ଶୁଦ୍ଧ ସଂସ୍କାର ନେଇ ଯାଆନ୍ତି। କାହିଁକି ନା ସେଠାରେ କୌଣସି ଅଶୁଦ୍ଧ ସଂସ୍କାର ଥାଏ ନା ପାପ ଥାଏ। ଆତ୍ମା ନିଜର ଅସଲ ତାଙ୍କୁ ଭୁଲି ଯାଇଛି। ଏହା ଭୁଲ ଭୁଲିଆର ଅନାଦି ଖେଳ ଅଟେ, ବିଜୟ ପରାଜୟର ଖେଳ ପୂର୍ବ ପ୍ରସ୍ତୁତ ଅଟେ। ସେଥିପାଇଁ ନିଜର ଏହି ସର୍ବଶକ୍ତିମାନ ପରମାତ୍ମାଙ୍କ ଠାରୁ ଶକ୍ତି ନେଇ ବିକାର ଗୁଡିକ ଉପରେ ବିଜୟ ପ୍ରାପ୍ତ କରି ଏକୋଇଶ ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ନେଉଛ। ଆଚ୍ଛା, ଓମ୍ ଶାନ୍ତି।